ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମହାରାଷ୍ଟ୍ର ରାଜ୍ୟପାଳ ଚନ୍ଦ୍ରପୁରମ୍ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନଙ୍କୁ ମନୋନୀତ କରାଯାଇଛି। ଗଲାକାଲି ଦଳର ସଂସଦୀୟ ଦଳ ବୈଠକ ଥି ତାଙ୍କ ନାଁ ଉପରେ ସହମତି ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସୂଚନା ଦେଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ଆଇବା 21 ତାରିଖ ଉପରାଷ୍ଟ୍ରପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିବେ। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଲୋକଜନ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଗଲାକାଲି ଭୁବନେଶ୍ୱରଠାରେ ବିଭାଗର ଉନ୍ନୟନ କାମମାନଙ୍କର ଅଗ୍ରଗତିର ସମୀକ୍ଷା କରିଛନ୍। ବୈଠକଟି ମନ୍ତ୍ରୀ ଶ୍ରୀ ନାୟକ ଗୃହ ସେତୁ ଆଉ ରାସ୍ତା ତିଆରି କାମମାନଙ୍କର ସମୀକ୍ଷା କରିକି ବିଭାଗର 60 ବିଭାଜନର କାମ ସବୁ ଧାରିତ ସମୟ ଭିତରେ ସାରବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଡେରି ହେଲେ ଅଧିକାରୀମାନଙ୍କର ଦରମା କଟାଯିବା ବୋଲି ମନ୍ତ୍ରୀ ତାଗିଦ କରିଛନ୍। ଡେରି ହେଉଥିବା ପ୍ରକଳ୍ପ କାମମାନଙ୍କର କ୍ଷେତ୍ରସ୍ତରୀୟ ସମୀକ୍ଷା ଲାଗି ଖାସ୍ ଟିମ୍ ଗଠନ କରାଯିବା ବୋଲି ମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା 4 ଭଲ ପ୍ରଦର୍ଶନ ଦେଖିକରି ମନ୍ତ୍ରୀ ଶ୍ରୀ ନାୟକ ପ୍ରଶଂସା କରିଛନ୍। ରାଜ୍ୟ ସରକାର ଖରିଫ୍ ଧାନ କିଣା ଲାଗି ଚାଷୀ ପଞ୍ଜୀକରଣ ସମୟକେ ବଢ଼ିଛନ୍। ଆଗନୁ ପଞ୍ଜୀକରଣ ତାରିଖ ଇ ମାସର 20 ତାରିଖ ଥିଲା, ହେଲେ ନୂଆ ପଞ୍ଜୀକରଣ ନିୟମ ଲାଗି ପ୍ରକ୍ରିୟା ଡେରି ହେଉଥିବାରୁ ବହୁତ ଚାଷୀ ଏପ୍ତକ ପଞ୍ଜୀକରଣ କରିନାଇପାରି। ଇତାକେ ନଜରଟି ରଖିକରି ସବୁ ଚାଷୀମାନଙ୍କର ପଞ୍ଜୀକରଣ ଲାଗି ଇ ସମୟକେ ରାଜ୍ୟ ସରକାର ବଢ଼େଇଥିବାର ଜଣାପଡ଼ିଛି। ଇ ବାବଦେ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ତରଫରୁ ସବୁ ବିଭାଗକେ ଚିଠି କରାଯାଇଛି। ଖୁବ୍ ଜଲ୍ଦି ଓଡ଼ିଶା ଯାତ୍ରୀ ଆପ୍ ଥି ଆମ୍ବୁଲାନ୍ସ ଆଉ ବୋଟିଂ ସେବା ମୂଲ କରାଯିବା ବୋଲି ପରିବହନ ବିଭାଗ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ସେ କହିଛନ୍, ଇ ବାବଦେ ବିଭାଗ ତରଫରୁ ଯୋଜନା ଚାଲିଛି, ସେନ୍ତା ଖୁବ୍ ଜଲ୍ଦି ସବୁ ସହରନ ଓଡ଼ିଶା ଯାତ୍ରୀ ଆପ୍ ସେବା ଯୋଗାଇ ଦେବାରକେ ବିଲ୍ ଯୋଜନା କରାଯାଉଛି। 2024 ଅକ୍ଟୋବରନୁ 2025 ଜୁଲାଇ ଭିତରେ ଓଡ଼ିଶା ଯାତ୍ରୀ ଆପ୍ ଥି 2.5 ଲକ୍ଷ ଅତକା ଲୋକ ଯାତ୍ରା କରିଥିବାର ବେଲ୍କେ ସେଥି 57% ଅତକା ମହିଳା ଯାତ୍ରା କରିଛନ୍ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ ଡିଇସିଇ ପାଠ୍ୟକ୍ରମ ଲାଗି ଓଡ଼ିଆ ଭାଷା ବହି ଆଜି ଉନ୍ମୋଚନ କରାଯିବା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଓଡ଼ିଆ ବହି ଉନ୍ମୋଚନ କରିବେ। ସୂଚନା ଅନୁସାରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟର ଭିନ୍ ଭିନ୍ ପାଠ୍ୟକ୍ରମକେ ଓଡ଼ିଆ ଭାଷାଥି ପ୍ରଚଳନ ଲାଗି ଗଲା ଜୁନ୍ 9 ଦିନ ଉଚ୍ଚଶିକ୍ଷା ବିଭାଗ ଆଉ ମୁକ୍ତ ବିଶ୍ୱବିଦ୍ୟାଳୟ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଜୁଲାଇ 2025 ପାଠ୍ୟକ୍ରମ ଲାଗି ନାଁ ଲେଖା ସମୟକେ ଇ ମାସର 31 ତାରିଖ ତକ୍ ବଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଇଗ୍ନୋ ୱେବ୍ସାଇଟ୍ଟି ଲଗ୍ଇନ୍ କରିପାରିବେ। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅସୁସ୍ଥତା ଲାଗି ଭୁବନେଶ୍ୱରର ଗୋଟିଏ ଘରୋଇ ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ଏହାଦେ ତାଙ୍କର ଚିକିତ୍ସା ଚାଲିଛି ଆଉ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବାର ଜଣାପଡ଼ିଛି। ବିରୋଧୀ ଦଳର ନେତାଙ୍କର ଅସୁସ୍ଥତା ଖବର ପାଇକରି ଗଲାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଡାକ୍ତରଖାନାକେ ଯାଇକରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍। ସମ୍ବଲପୁର ମା ସମଲେଶ୍ୱରୀ ମନ୍ଦିର ପରିସରନ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ମୂଲ ହୋଇଛି। ଟ୍ରଷ୍ଟ ବୋର୍ଡ ଆଉ ସ୍ଥାନୀୟ କଳାକାରମାନଙ୍କର ଚେଷ୍ଟାଥି ମୂଲ ହୋଇଥିବା କାର୍ଯ୍ୟକ୍ରମକେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉଦ୍ଘାଟନ କରିଛନ୍। ସ୍ଥାନୀୟ କଳାକାରମାନଙ୍କର ଭକ୍ତି ସଙ୍ଗୀତଥି ମନ୍ଦିର ପରିସରନ ଶ୍ରଦ୍ଧାଳୁମାନେ ବିମୋହିତ ହୋଇଯାଇଥିଲେ। ପୁରୀ ଶ୍ରୀମନ୍ଦିରନ ଆଜି ମହାପ୍ରଭୁମାନଙ୍କର ବନଭୋଜି ବେଶ ହେବା। ଜନ୍ମାଷ୍ଟମୀ ଦିନୁ ଶ୍ରୀମନ୍ଦିରନ ଶ୍ରୀକୃଷ୍ଣ ଜନ୍ମନୀତି ଆଉ ନନ୍ଦୋତ୍ସବ ନୀତି ଉତ୍ରୁ ଶ୍ରୀକୃଷ୍ଣ ଲୀଲା ମୂଲ ହେବାରକେ ଯାଉଛି। ଏହି ଅବସରରେ ମହାପ୍ରଭୁମାନଙ୍କୁ ଭିନ୍ ଭିନ୍ ବେସ୍ତି ସଜାଯିବା। ଆଜି ଭୂତ ମାସର ଅନ୍ଧାର ପଖର ଦଶମୀ ତିଥି ଦିନ ଶ୍ରୀମନ୍ଦିର ବନଭୋଜି ଭେଷ ସତ୍ତ୍ୱେ କୋଳିବିକା ନୀତି ବକାସୁର ବଧ ଆଉ ଅର୍ଘାସୁର ବଧ ନୀତି ହେବା। ବନଭୋଜି ବେଶଥି ମହାପ୍ରଭୁମାନଙ୍କୁ ପାଖାପାଖି 18 ରକମର ସୁନା ଅଲଙ୍କାରଥି ସଜାଯିବା। ମହାପ୍ରଭୁମାନଙ୍କର ଇ ବେଶ ଦେଖ୍ବା ଲାଗି ଭକ୍ତମାନଙ୍କର ଜବର ଭିଡ଼ ହେସି। ବୌଦ୍ଧ ଜିଲ୍ଲାର ନୂଆଖାଇ ଲାଗି ଗଲାକାଲି ଲଗନ ଧାରିଜ କରାଯାଇଛି। ବୌଦ୍ଧଗଡ଼ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କଠାରେ ପୂଜାର୍ଚ୍ଚନା କରାଯାଇକରି ଲଗନ ଧାରିଜ ହୋଇଛି। ଆଇବା 28 ତାରିଖ ଗୁରୁବାର ସକାଳର 10:49 11:25 ଭିତରେ ମା ଭୈରବୀଙ୍କଠାରେ ନବାନ୍ନ ଲାଗି ହେବା। ତା ଋତୁ ଜିଲ୍ଲାବାସୀ ନୂଆଖାଇବେ ବୋଲି ଜ୍ୟୋତିଷାଚାର୍ଯ୍ୟ ସିଦ୍ଧେଶ୍ୱର ଯୋଶୀ ସୂଚନା ଦେଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ବନିଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତ୍ର ରୂପ ନେବା। ଇତାର ବଲେ ରାଇଜେ ଆଇବା 3 ଦିନ ତକ୍ ବର୍ଷା ଲାଗି ରହିବା। ଆଜି ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର କେତେଟା ଜାଗା ନବିଲ୍ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।